ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରକୁ ଆପଣଙ୍କୁ ସ୍ୱାଗତ। ବାବା ଭିଆଇଲେ ବିଭତ୍ସ କାଣ୍ଡ। ସାଲେପୁର ଥାନା ରାମେଶ୍ୱର ଅଞ୍ଚଳର ରାମାଶ୍ରମରେ କାଲି ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ହତ୍ୟାକାଣ୍ଡ ପରେ ତଥ୍ୟ ପ୍ରମାଣ ଲୁଚାଇବାକୁ ମୃତଦେହକୁ ଜାଳିଦେବାର ଉଦ୍ୟମ ହୋଇଛି। ଏଭଳି ଅଭିଯୋଗ ଆଶ୍ରମର ବାବା ଓ ତାଙ୍କର ଦୁଇ ପୁତ୍ରଙ୍କ ବିରୁଦ୍ଧରେ ହୋଇଥିବା ବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଆଶ୍ରମରେ ନିଆଁ ଲଗାଇଦେବା ସହିତ ଭଙ୍ଗାରୁଜା କରିଛନ୍ତି। ଅଭିଯୁକ୍ତ ବାବା ଘଟଣାସ୍ଥଳକୁ ଖସିଯାଇ ସାଲେପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟରେ ବିଜୁଳି ସଙ୍କଟ। ଜଳଭଣ୍ଡାରରେ ଶୁଖିଗଲାଣି, ଜଳବିଦ୍ୟୁତ ଉତ୍ପାଦନ ଠିକ୍ ଭାବେ ହୋଇପାରୁନି। ପାଖାପାଖି 400-450 ମେଗାୱାଟ ବିଜୁଳି କମ୍ ଉତ୍ପାଦନ ହେଉଛି, କିନ୍ତୁ ଉତ୍ପାଦନ 3500 ମେଗାୱାଟ ଭିତରେ ସୀମିତ ରହୁଛି। ଉତ୍ପାଦନ କମୁଛି ପଛେ ବଢୁନାହିଁ। ଏହି ସମୟରେ ଇନ୍ଦ୍ରାବତୀ, ଅପରକୋଲା, ବାଲିମେଳାରେ ଜଳସ୍ତର ଏତେ କମ୍ ଯେ ବିଜୁଳି ଉତ୍ପାଦନ ହେବା ସ୍ଥିତିରେ ନାହିଁ। ହୀରାକୁଦ ରେଙ୍ଗାଲିରେ ବି ପାଣି କମ୍ ଅଛି। ଏହି ସମୟରେ ଜଳବିଦ୍ୟୁତ 1100-1500 ମେଗାୱାଟ ବିଜୁଳି ମିଳିବା କଥା, କିନ୍ତୁ ମିଳୁଛି 600-700 ମେଗାୱାଟ। ଏହା ସହ ବିଭିନ୍ନ କାରଣରୁ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ଉତ୍ପାଦନ ବି କମୁଛି। ସରକାର ଜଣାଇଛନ୍ତି ଯେ ଜୁନ ଯାଏ ନିସ୍ତାର ନାହିଁ, 10 ମାସ ଧରି ବିଦ୍ୟୁତ କାଟ ହେବ, 2500 ଟନ୍ ଡାଲି ଆମଦାନୀ ହେବ। ରାଜ୍ୟରେ ଦେଖାଦେଇଥିବା ଘୋର ଡାଲି ଅଭାବ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବାହାରୁ 2500 ଟନ୍ ଡାଲି ଆମଦାନୀ କରିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଆଜି ଏହି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ ବର୍ମା କହିଲେ, 2500 ଟନ୍ ଡାଲି ଆମଦାନୀ ପାଇଁ ନାଫେଡ଼କୁ କୁହାଯାଇଛି। ଏହି ଡାଲି ଖୁବ୍ ଶୀଘ୍ର ଆସି ପହଞ୍ଚିବ ଓ ଅବସ୍ଥାରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆସିବ। ଓଡ଼ିଶାରେ ଉତ୍ପାଦିତ ଡାଲି ରାଜ୍ୟବାସୀଙ୍କ ଚାହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ, ଏଥିପାଇଁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ଡାଲି ସଂଗ୍ରହ କରାଯାଇଥାଏ। ରାଜ୍ୟରେ ନୂଆ ଡାଲି ଅମଳ ହେବା ପାଇଁ ଆହୁରି 15 ଦିନରୁ 1 ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଡାଲି ଦର ବୃଦ୍ଧିକୁ ନିୟନ୍ତ୍ରଣ ପାଇଁ ନିଜ ଜିଲ୍ଲାରେ ଜିଲ୍ଲାପାଳମାନେ କଳାବଜାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ଗତକାଲି ସୁଦ୍ଧା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଘୋଷଣା ମୁତାବକ ମୁଗ ଡାଲି କେଜି 92 ଟଙ୍କା, ବୁଟ ଡାଲି କେଜି 67 ଟଙ୍କା ଓ ହରଡ଼ ଡାଲି କେଜି 125 ଟଙ୍କାରେ ପହଞ୍ଚିଛି। ପାଣିପାଗ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ସକାଳ 8:30ରେ ଲଘୁଚାପରେ ପରିଣତ ହୋଇଛି। ଅପରାହ୍ନ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିଲା। ଏବେ ଏହା ଉପକୂଳ ମୁହାଁ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ହେବା ସହ ବିଭିନ୍ନ ଅଞ୍ଚଳରେ ଗତକାଲି ହାଲକାରୁ ବିକ୍ଷିପ୍ତ ବର୍ଷା ହୋଇଯାଇଛି। କିଛି ଦିନ ଧରି ଶୁଖିଲା ଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳ ବର୍ଷା ଆରମ୍ଭ ହୋଇଛି। କୁହାଯାଇଛି ଆସନ୍ତା 14 ତାରିଖରୁ ବର୍ଷାର ପରିମାଣ ବଢ଼ିବ। 14 ତାରିଖରେ ଦକ୍ଷିଣ ଓଡ଼ିଶାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ 15, 16 ଓ 17 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ 2ଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବା ପାଇଁ ଚାହୁଁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତାମତ ଜଣାନ୍ତୁ। ଧନ୍ୟବାଦ।